ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ସୁଶାସନ ଆର୍ ଉତ୍ତମ ସେବା ଦିଗେ ଅଟଲଜୀ ଆମର ପ୍ରେରଣା କହିଲେ ପ୍ରଧାନମନ୍ତ୍ରୀ। ମଧ୍ୟପ୍ରଦେଶ ଖଜୁରାହୋଠାରେ ଦେଶର ପହିଲା ଜାତୀୟ ନଦୀ ସଂଯୋଗୀକରଣ ପ୍ରକଳ୍ପ କେନ୍ ବେଟୱାକେ କଲେ ଶିଳାନ୍ୟାସ। ଭୁବନେଶ୍ୱର ଲୋକସେବା ଭବନର ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତି ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ। ରାଜ୍ୟକେ 2025 ତକ ଯକ୍ଷ୍ମାମୁକ୍ତ କରିବା ଲାଗି ସରକାର ପ୍ରତିଶ୍ରତିବଦ୍ଧ କହିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଆଉ ରାଜ୍ୟ ସହିତ ସାରା ଦେଶେ ଉସବ ଉଷ୍ଣା କିଥି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ପାଳନ କରୁଛନ୍ ବଡ଼ଦିନ। ସୁଶାସନ ଆର୍ ଉତ୍ତମ ସେବା ଯୁଗାବାର ଦିଗେ ଆଘର ପ୍ରଧାନମନ୍ତ୍ରୀ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀ ଆମର ସରକାରଙ୍କ ପ୍ରେରଣାର ଉତ୍ସ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ମଧ୍ୟପ୍ରଦେଶନ ଆଜ ବାଜପେୟୀଙ୍କର 100 ନମ୍ବର ଜୟନ୍ତୀ ଆର୍ ସୁଶାସନ ଦିବସ ପାଳନ ଉଦ୍ଧେ ପ୍ରଧାନମନ୍ତ୍ରୀ ଭିନ୍ ଭିନ୍ ପ୍ରକଳ୍ପର ଉଦ୍ଘାଟନ ଆର୍ ନିହି ପକେଇକରି କହିଛନ୍, ଆମର ଲାଗି ସୁଶାସନ ଗୋଟେ ଦିନିକିଆ ଘଟଣା ନୁହେଁ, ଇଟା ଆମର ସରକାରଙ୍କର ପରିଚୟ। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ମଧ୍ୟପ୍ରଦେଶର ଖଜୁରାହୋଠାରେ ଦେଶର ପହିଲା ଜାତୀୟ ନଦୀ ସଂଯୋଗୀକରଣ ପ୍ରକଳ୍ପ କେନ୍ ବେଟୱାର ନିହି ପକେଇଛନ୍। ଦେଶର ବହୁମୁଖୀ ଆର୍ ମହତ୍ୱାକାଂକ୍ଷୀ କେନ୍ ବେଟୱା ପ୍ରକଳ୍ପ ସେ ଅଞ୍ଚଳନ ପିଇବାର ପାଇଁ ଜଳସେଚନ ଆର୍ ବିଦ୍ୟୁତ୍ ଉତ୍ପାଦନ କରବା। ଇତାର ସଙ୍ଗେ ପ୍ରଧାନମନ୍ତ୍ରୀ ଓମକାରେଶ୍ୱର ଭାସମାନ ସୌର ପ୍ରକଳ୍ପ ଉଦ୍ଘାଟନ କରିକରି 1153 ଅଟଳ ଗ୍ରାମ ସୁଶାସନ ଭବନର ଭୂମିପୂଜା କରିଛନ୍। ଆଜି ସକାଳେ ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀଙ୍କ ସହିତ ବହୁତ ବିଶିଷ୍ଟ ବ୍ୟକ୍ତି ନୂଆଦିଲ୍ଲୀଠାରେ ସ୍ୱର୍ଗତ ବାଜପେୟୀଙ୍କ ସମାଧିସ୍ଥଳ ସଦୈବ ଅଟଳଠାରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଘର ପ୍ରଧାନମନ୍ତ୍ରୀ ଆର୍ ମହାନ ଜନନେତା ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି କହିଛନ୍, ଶ୍ରୀ ବାଜପେୟୀଙ୍କ ଆଦର୍ଶକେ ପାଥେୟ କରିକରି ରାଜ୍ୟ ସରକାର ସୁଶାସନ ଜରି ସବୁ ସାମାଜିକ ଆର୍ ଆର୍ଥିକ ଉନ୍ନତିକେ ନିଶ୍ଚିତ କରିବା ଲାଗି ପ୍ରତିଶ୍ରତିବଦ୍ଧ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଲ୍ ସ୍ୱର୍ଗତ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍। ଇଉଧେ ସୂଚନା ଆଉ ଲୋକସମ୍ପର୍କ ବିଭାଗ ତରଫୁ ଆଜି ସକାଳେ ଭୁବନେଶ୍ୱର ଏମ୍ସଠାରେ ବାଜପେୟୀଙ୍କ ପ୍ରତିମୂର୍ତ୍ତିନ ମାଲ୍ୟାର୍ପଣ କରାଯାଇଥିଲା। ସଂସ୍କୃତି ବିଭାଗ ତରଫୁ ବିଲ୍ ଭିନ୍ ଭିନ୍ କାର୍ଯ୍ୟକ୍ରମ ହୋଇଥିଲା। ସୁଶାସନ ଦିବସ ପାଳନ ଅବସରରେ ଆଜି ସମ୍ବଲପୁର ଜିଲ୍ଲା ବୁର୍ଲା ଗୋଲଗୁଣ୍ଡା ଛକଠାରେ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ପ୍ରତିମୂର୍ତ୍ତିକେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉନ୍କୋଚନ କରିଛନ୍। ବୁର୍ଲାର ଇ ଗୋଲଗୁଣ୍ଡା ଛକ୍କେ ଆଜିଠାରୁ ଅଟଳ ଛକ୍ ନାଁ ଦିଆଯାଇଥିବାରୁ ଜିଲ୍ଲା ପ୍ରଶାସନକେ କେନ୍ଦ୍ରମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍। ଏହି ଅବସରରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ, ସମ୍ବଲପୁର ବିଧାୟକ ଜନାରାୟଣ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ। ବୌଦ୍ଧ ଜିଲ୍ଲା ବିଜେପି କାର୍ଯ୍ୟାଳୟଠାରେ ଆଜି ସୁଶାସନ ଦିବସ ପାଳନ କରାଯାଇଛି। କାର୍ଯ୍ୟକ୍ରମଟି ଜିଲ୍ଲା ବିଜେପି ସଭାପତି ଅଧ୍ୟକ୍ଷତା କରିକରି ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟନ ଗୋଟିଏ ରକ୍ତଦାନ ଶିବିରକେ ବୌଦ୍ଧ ବିଧାୟକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଉଦ୍ଘାଟନ କରିଥିଲେ। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ତରଫୁ ସଂସ୍କୃତି ଭବନ ପ୍ରେକ୍ଷାଳୟଠାରେ ଆଜି ସୁଶାସନ ଦିବସ ପାଳିତ ହୋଇଯାଇଛି। ସମାରୋହଟି ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବାଜପେୟୀଙ୍କୁ ଶ୍ରୋତା କରବାର ସହିତ ତାଙ୍କ ଜୀବନ ଆଦର୍ଶ ଦେଶପ୍ରେମ ଆର୍ ସୁଶାସନ ଉପରେ ଆଲୋକପାତ କରିକରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ଅଟଳ କବିତା ଶୀର୍ଷକ ଗୋଟିଏ କବିତା ପାଠୋହବ ଅନୁଷ୍ଠିତ ହୋଇଥିଲା। ଦେବଗଡ଼ ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନର ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫୁ ଜିଲ୍ଲାସ୍ତରୀୟ ସୁଶାସନ ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗ ଦେଇକରି ଆଘର ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଏହି ଅବସରରେ ଉଚ୍ଚ ବିଦ୍ୟାଳୟ ଆଉ ମହାବିଦ୍ୟାଳୟ ସ୍ତରଟି ବକୃତା ପ୍ରତିଯୋଗିତା କରିକରି କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା। ନୂଆପଡ଼ା ଜିଲ୍ଲାର ଭିନ୍ ଭିନ୍ଠାରେ ଆଘର ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ 100 ନମ୍ବର ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ଗୋଟେ ରାଷ୍ଟ୍ର ଶ୍ରେଷ୍ଠ ରାଷ୍ଟ୍ର ଗଠନର ପରିକଳ୍ପନା କରିଥିବା ବାଜପେୟୀ ଜଣେ ବାଗ୍ମୀ ଆର୍ ନିଜର ଭାଷା ସଂଯମତା ଆର୍ ଶୁଦ୍ଧ ଶବ୍ଦର ବ୍ୟବହାର ଲାଗି ଶ୍ରୋତାମାନଙ୍କର ମନ ଜିତିଥିବାର କଳା ରଖିଥିଲେ ବୋଲି ଅତିଥିମାନେ କହିଥିଲେ। ଓଡ଼ିଶାର ଗ୍ରାମାଞ୍ଚଳର ବିକାଶ ଲାଗି 2024-25 ଆର୍ଥିକ ବଛରଟି କେନ୍ଦ୍ର ସରକାର ପଞ୍ଚଦଶ ଅର୍ଥ କମିଶନ ଅନୁଦାନ ମଞ୍ଜୁର କରିଛନ୍। ଏହି ଆର୍ଥିକ ବଛରର 2 ନମ୍ବର କ୍ଷେପ୍ଟି ଓଡ଼ିଶାକେ କେନ୍ଦ୍ର ସରକାର 370 କୋଟି 20 ଲକ୍ଷ ଟଙ୍କା ଅନୁଦାନ ଦେଇଛନ୍। ଇତାର ସଙ୍ଗେ ରହିଯାଇଥିବା ପହିଲା ଖେପର 84 କୋଟି 50 ଲକ୍ଷ ଟଙ୍କା ବିଲ୍ ଅନୁଦାନ ଦେଇଛନ୍। ସବୁ ଅନୁଦାନ ରାଶି ରାଜ୍ୟ 30 ଜିଲ୍ଲା 314 ବ୍ଲକର 6794 ପଞ୍ଚାୟତର ବିକାଶ ଲାଗି ବିନିଯୋଗ କରାଯିବା। ବହୁମୁଖୀ ପ୍ରାଥମିକ କୃଷି ସମବାୟ ସମିତି ମଡେଲ ପେକ୍ସନ ଗୋଟେ ଠାନେ କୃଷି ସମ୍ବନ୍ଧିତ ସବୁ ସୁବିଧା ଯୋଗାଇ ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍। ଭୁବନେଶ୍ୱର ଲୋକସେବା ଭବନଠାରେ ବହୁମୁଖୀ ପ୍ରାଥମିକ କୃଷି ଏହି ସମବାୟ ସମିତିର ଶୁଭାରମ୍ଭ କାର୍ଯ୍ୟକ୍ରମଥି ଯୋଗ ଦେଇକରି ମୁଖ୍ୟମନ୍ତ୍ରୀ କହିଛନ୍ ସରକାର ପହିଲା ଖେପେ ପେକ୍ସ ଆର୍ ଲେମ୍ସ ମାନକେ 77 ମଡେଲ ପେକ୍ସ ଗଠନ ଲାଗି ନିଷ୍ପତ୍ତି ନେଇଛନ୍। କୋଅପରେଟିଭ ସୋସାଇଟି ମାନଙ୍କୁ ସଶକ୍ତ କରିବାର ଲାଗି ସରକାର ଭିନ୍ ଭିନ୍ ପଦକ୍ଷେପ ନେଉଛନ୍। କାମଧେନୁ ଆର୍ ଗୋମାତା ଯୋଜନାକେ ତୃଣମୂଳ ସ୍ତରଥି କାର୍ଯ୍ୟକାରୀ କରିବାର ଲାଗି ବଜେଟ୍ ବ୍ୟବସ୍ଥା ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସମବାୟ ଆନ୍ଦୋଳନକେ ଲୋକାଭିମୁଖୀ କରିବାର ଲାଗି କେନ୍ଦ୍ର ସରକାରଙ୍କ ସମବାୟ ବିଭାଗ ତରଫ ଭିନ୍ ଭିନ୍ ନୂତନ କାର୍ଯ୍ୟକ୍ରମକେ ସରକାର ଜୋର୍ ଦେଉଛନ୍। ପ୍ୟାକ୍ସ ଲ୍ୟାମ୍ପସ୍କେ ବହୁମୁଖୀ କରିବାର ଲାଗି କମ୍ପ୍ୟୁଟରୀକରଣ ଜରିଏ ପ୍ୟାକ୍ସମାନଙ୍କୁ ସ୍ୱଚ୍ଛ ଆର୍ ମଜବୁତ କରିବାର ଲାଗି ସରକାର ଲକ୍ଷ୍ୟ ରଖିଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। କାର୍ଯ୍ୟକ୍ରମଟି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଉପସ୍ଥିତ ଥିଲେ। ରାଜ୍ୟକେ 2025 ମସିହା ତକ୍ ଯକ୍ଷ୍ମାମୁକ୍ତ କରିବାର ଲାଗି ସରକାର ପ୍ରତିଶ୍ରତିବଦ୍ଧ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍। ସମ୍ବଲପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫ ଆୟୋଜିତ ଯକ୍ଷ୍ମାମୁକ୍ତ ଭାରତ ଅଭିଯାନକେ ଉଦ୍ଘାଟନ କରିକରି କେନ୍ଦ୍ରମନ୍ତ୍ରୀ କହିଛନ୍ ରାଇଜେ ଯକ୍ଷ୍ମା ରୋଗ ନିରାକରଣ କ୍ଷେତ୍ରଥି ସ୍ୱାସ୍ଥ୍ୟକର୍ମୀ ଆର୍ ଆଶାକର୍ମୀମାନଙ୍କର ବଡ଼ ଭୂମିକା ରହିଛି। ଯକ୍ଷ୍ମା ରୋଗର ନିରାକରଣ ଲାଗି ପୁଷ୍ଟିକର ଖାଇବାର ଠିକ୍ ସମୟଥି ରୋଗର ଚିହ୍ନଟ ଆର୍ ନମୁନା ସଂଗ୍ରହ ଉପରେ କେନ୍ଦ୍ରମନ୍ତ୍ରୀ ଜୋର୍ ଦେଇଛନ୍। କାର୍ଯ୍ୟକ୍ରମଟି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍
ଆଜି ଭଳିଆ ଗୋଟେ ଭଲ ଦିନରେ ପବିତ୍ର ଦିନରେ ଆମର ସମସ୍ତଙ୍କର ଉଦ୍ଦେଶ୍ୟରେ ଟିବି ମୁକ୍ତ ସମ୍ବଲପୁର ପାଇଁ ସମ୍ବଲପୁର ଜିଲ୍ଲାରୁ ସମ୍ପୂର୍ଣ୍ଣ ଟିବିକୁ 2025 ସମାପ୍ତ କରିବା ପାଇଁ ଏବେ ଦେଶର ରାଷ୍ଟ୍ରପତି ଓ ଦେଶର ମାନନୀୟ ପ୍ରଧାନମନ୍ତ୍ରୀ ଉଭୟଙ୍କ ଆହ୍ୱାନ କ୍ରମେ ନିଶ୍ଚୟ ଯୋଜନା ଆରମ୍ଭ କରାଯାଇଛି। ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଯାହାକୁ ନିଜେ ଗତ ସେପ୍ଟେମ୍ବର 9 ମହାମାରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆରମ୍ଭ କରିଛନ୍ତି।
ଜିଲ୍ଲାକେ ପୋଷ୍ୟ ଭାବେ ଗ୍ରହଣ କରିକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ 12,180 ପୁଷ୍ଟି କିଟ୍ ଦେଇଛନ୍। ଇତାର ସହିତ 2 ସଚେତନତା ରଥର ଶୁଭାରମ୍ଭ କରିଛନ୍ ଆର୍ ଗୋଟେ ଲିଫ୍ଲେଟ୍ର ଉନ୍ମୋଚନ କରିଛନ୍। ଯକ୍ଷ୍ମା ରୋଗନୁ ଭଲ୍ ହୋଇଥିବା ବ୍ୟକ୍ତି ଆର୍ ନିକ୍ଷୟ ମିତ୍ରଙ୍କୁ କେନ୍ଦ୍ରମନ୍ତ୍ରୀ ସମ୍ବନ୍ଧିତ କରିଛନ୍। ଆଜି ହେଉଛି ପବିତ୍ର ବଡ଼ଦିନ। ପୃଥିବୀ ପୃଷ୍ଠକେ ପ୍ରଭୁ ଯୀଶୁଖ୍ରୀଷ୍ଟ ଆସିଛନ୍। ହେଥିଲାଗି ରାଜ୍ୟର ସବୁ ଜାଗା ସହିତ ସାରା ଦେଶ କାର୍ଯ୍ୟକ୍ରମମାନ ଚାଲିଛି। ବଡ଼ଦିନ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାବାର ସହିତ କହିଛନ୍ ଯେ ଆଜିର ଏହି ବିଶେଷ ଦିନ ପ୍ରଭୁ ଯୀଶୁଙ୍କ ପ୍ରେମ, ଦୟା ଆର୍ କରୁଣାର ଅନନ୍ତକାଳୀନ ଶିକ୍ଷା ବାବଦେ ସୁର୍ତ୍ତା କରାସି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଡ଼ଦିନ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ ଆର୍ କହିଛନ୍ ଯୀଶୁଖ୍ରୀଷ୍ଟଙ୍କର ଶିକ୍ଷା ସମସ୍ତଙ୍କୁ ଶାନ୍ତି ଆର୍ ସମୃଦ୍ଧିର ବାଟ ଦେଖୋ। ପଶ୍ଚିମ ଓଡ଼ିଶାର ସବୁ ଇଲାକା ସହିତ ରାଇଜେ ଜାକଜମକଥି ବଡ଼ଦିନ ପାଳନ କରାଯାଉଛି। ଚର୍ଚ୍ଚମାନଙ୍କେ ରଙ୍ଗୀନ ଲାଇଟ୍ଥି ସଜାଯାଇଛି। ଗଲାକାଲ ଅଧରାତିନୁ ଚର୍ଚ୍ଚମାନଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଧରାବତରଣକେ ସ୍ୱାଗତ କରାଯାଇକରି ଖାସ୍ ପ୍ରାର୍ଥନା କରାଯାଇଛି। ବଡ଼ଦିନ ଅବସରରେ ଚର୍ଚ୍ଚମାନଙ୍କୁ ଆଜି ଦିନସାରା କାର୍ଯ୍ୟକ୍ରମମାନ ହୋଇଛି। ବୌଦ୍ଧ ଜିଲ୍ଲାର ଭିନ୍ ଭିନ୍ ଜାଗାନ ଆଜି ବଡ଼ଦିନ ପରବ ଉଷ୍ଣାକିଥି ପାଳିତ ହୋଇଯାଇଛି। ଜିଲ୍ଲାର ଖ୍ରୀଷ୍ଟ ଧର୍ମ ସମ୍ପ୍ରଦାୟର ଲୋକେ ପ୍ରଭୁ ଯୀଶୁଙ୍କର ଧରାବତରଣ ଉତ୍ସବ ପାଳନ କରିଛନ୍। ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମା ସହିତ ଉଲୁଣ୍ଡା, ତର୍ଭାବାଗି ଜାଗାମାନଙ୍କେ ରହିଥିବା ଖ୍ରୀଷ୍ଟଧର୍ମୀ ସମ୍ପ୍ରଦାୟ ଲୋକେ ବଡ଼ଦିନ ପର୍ବର ଶୁଭେଚ୍ଛା ଦିଆନିଆ କରିଛନ୍। ଏହି ଅବସରରେ ଭିନ୍ ଭିନ୍ ଚର୍ଚ୍ଚ ପରିସରନ ପ୍ରଭୁ ଯୀଶୁଙ୍କୁ ତ୍ୟାଗ ଆର୍ ମହତବାଣୀ ଉପରେ ସମୂହ ପ୍ରାର୍ଥନା ପର୍ବ ଅନୁଷ୍ଠିତ ହୋଇଥିଲା। ସମ୍ବଲପୁର ପିଏସ୍ଡି ପଡ଼ିଆଠାରେ ଆୟୋଜିତ ହୋଇଥିବା କୃଷି ଯନ୍ତ୍ରପାତି ମେଳା ଆଉ କୃଷି ମହୋତ୍ସବ ଆଜି ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମଟି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ମେଳାଥି ଭିନ୍ ଭିନ୍ ଉନ୍ନତ କିସମର କୃଷି ଯନ୍ତ୍ରପାତି ପ୍ରଦର୍ଶିତ ହୋଇଥିଲା। ଚାଷୀମାନଙ୍କୁ ରିହାତି ଦରଥି ଯନ୍ତ୍ରପାତି ଏଠାରେ ଦିଆଯାଇଥିଲା। ଯେଉଁ ଚାଷୀମାନେ ଭଲ ଚାଷ କରିବାର ସହିତ ସ୍ୱାବଲମ୍ବୀ ହୋଇପାରିଛନ୍ ସେମାନଙ୍କୁ ଏହି ଅବସରରେ ପୁରସ୍କୃତ ବିଲ୍ କରାଯାଇଥିଲା। ଉଦ୍ଯାପନୀ ଉତ୍ସବଟି ଯୋଗ ଦେଇକରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଏନ୍ତା ଯନ୍ତ୍ରପାତି ମେଳା ଜରିଏ ଚାଷୀମାନେ ନୂଆ ଉପେଥି କେନ୍ତା ଚାଷ କରିକି ଅତକା ଅମଲ କରିପାରିବେ ସେ ବାବେ ଚାଷୀମାନଙ୍କୁ ବୁଝାଇଥିଲେ। ଭବାନୀପାଟଣା ମା ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟର ପହିଲା କୁଳପତି ସଞ୍ଜୟ କୁମାର ଶତପଥୀଙ୍କର ଭୁବନେଶ୍ୱରଠାରେ ଚିକିତ୍ସାଧୀନ ଅବସ୍ଥାଟି ପରଲୋକ ହୋଇଯାଇଛି। 2021 ସେ ବିଶ୍ୱବିଦ୍ୟାଳୟର ପହିଲା କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିକି ବିଶ୍ୱବିଦ୍ୟାଳୟର ବହୁତ ଉନ୍ନତି କରିଥିଲେ। ସେ ଜଣେ ସୁବକ୍ତା, ଉଦ୍ଘୋଷକ ଆର୍ ଗାୟକ ଭାବେ ଖୁବ୍ ନାଁ କରିଥିଲେ। ତାଙ୍କର ମୃତ୍ୟୁ ଲାଗି ଭିନ୍ ଭିନ୍ ମହଲଥି ଶୋକର ଛାୟା ଖେଳିଯାଇଛି। ନୂଆପଡ଼ା ଜିଲ୍ଲା ନ୍ୟାସନାଲ୍ କଲେଜ ପରିସରର ନେହେରୁ ଯୁବକେନ୍ଦ୍ର ତରଫ ଆଜି ଯୁବ ଉତ୍ସବ ପାଳିତ ହୋଇଯାଇଛି। ଉତ୍ସବଟି ଜିଲ୍ଲାପାଳ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। से मुख्य खबर फेर खे सुशासन और उत्तम सेवा दिगे अटलजी आमर प्रेरणा कहले प्रधानमंत्री मध्यप्रदेश खजुराहाठने देशर पहला जातीय नदी संजोगीकरण प्रकल्प केन बेटवा के कले शिलान्यास भुवनेश्वर लोकसेवा भवन बहुमुखी प्राथमिक कृषि समवाय समिति शुभारंभ कले मुख्यमंत्री राज्य के 2025 तक चकमा मुक्त करवार लगी सरकार प्रतिश्रुतिबद्ध कहले केन्द्र मंत्री धर्मेन्द्र प्रधान और राज सहित सारा देशे उसत उसना की थी ख्रीष्ट धर्मावलंबी माने पालन करुछन बड़दिन आजिर आंचलिक खबर इन शेषला जुहार।